ବର୍ତ୍ତମାନ ଆମ ଟିମ୍ ଇଣ୍ଡିଆ ହିଁ ହେଉଛି ଚାମ୍ପିୟନ୍। ଟିମ୍ର ଅଧିନାୟକ କୋହଲି ନିଜ ନିଆରା ସେନାକୁ ନେଇ ପୁରା ପ୍ରସ୍ତୁତ ଅଛନ୍ତି ଅନ୍ୟ ସବୁ ଟିମ୍କୁ ଧୂଳିସାତ୍ କରିବା ପାଇଁ। ଶାନ୍ଦାର 2020 ସିରିଜ୍ ପରେ ଏବେ ରେଡି ହୋଇଯାଆନ୍ତୁ 50-50 ଓଭର୍ସର ଚମ୍ପିଅନ୍ସିପ୍ ସିରିଜ୍ ପାଇଁ। ରେଡି ହୋଇଯାଆନ୍ତୁ ଇଣ୍ଡିଆ ସହିତ ପାକିସ୍ତାନ, ଅଷ୍ଟ୍ରେଲିଆ ସହିତ ନ୍ୟୁଜିଲାଣ୍ଡ ଭଳି କିଛି ଆକର୍ଷଣୀୟ ମ୍ୟାଚ୍ ପାଇଁ। ଇଏ ହେଉଛି ଚମ୍ପିଅନ୍ସ କପ୍ର ଅଷ୍ଟମ ଅଧ୍ୟାୟ। 8 ଟିମ୍ ମଧ୍ୟରେ ହେବାକୁ ଯାଉଛି କିଛି ରୋମାଞ୍ଚକର ମ୍ୟାଚ୍। ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ବୋଲର୍ସ ଏବଂ ଟିମ୍ ଇଂଲଣ୍ଡରେ ଯାଉଛନ୍ତି ଇତିହାସ ରଚିବାକୁ।